ହ୍ୟାଲୋ, ଆଜ୍ଞା ନମସ୍କାର। ମୁଁ ସିଲି ସାହୁ, ଆଦିତ୍ୟନଗର ୱାର୍ଡ ନମ୍ବର 20ରୁ କହୁଛି। ହ୍ୟାଲୋ, ଆଦିତ୍ୟନଗର ୱାର୍ଡ ନମ୍ବର 20ରୁ ସିଲି ସାହୁ କହୁଛି। ଆମର ଲାଟିନ୍ ଟାଙ୍କି ଫୁଲ୍ ହୋଇଯାଇଛି, ଆଉ ଡ୍ରେନ୍ କାମ ଅଧା ହେଇକି ପଡ଼ିଛି। ପାଇପ୍ ଭିତରକୁ ଗାଡ଼ି ଆସିପାରୁନାହିଁ, ଆମେ ବର୍ତ୍ତମାନ ଅସୁବିଧାରେ ପଡ଼ିଛୁ। ଆପଣ ଏହାର ଶୀଘ୍ର ସମାଧାନ କଲେ ଖୁସି ହେବୁ। ନମସ୍କାର।